श्री श्री गौरदास श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री राधा कृष्णचंद्र श्री श्री लक्ष्मी नृसिंहदेव श्री श्री सीताराम प्रभु हनुमान जंगल पादेश्वर प्रणाम निवेदन करी श्रील गुरुदेव श्री श्रीमद भक्त सुखराम गोस्वामी गुरु महाराज पाद प्रणाम निवेदन करी ईश्वरण प्रतिष्ठित आचार्य श्री श्रीमद श्री भक्ति प्रधान स्वयं महाराज पाद प्रणाम निवेदन करी समस्त साधक वैष्णव तथा कृष्ण कृष्ण सर्वनिमित मातृवृंदम प्रणाम निवेदन करी आज आम श्रीमद भागवत पंचम स्कंद उन्नीस अध्याय दुई श्लोक आलोचना करवा हनुमान किंग पुरुष वर्ष भगवान को स्तुति कर आठटी स्तुति रही आठटी श्लोक आम छटी कही सारे सात आठ दुईटी रही दुईट आज पाठ करवा सात श्लोक न जन्म मातु न सौभग न वांग न बुद्धि न बुद्धिस्तो सहेतु तेजत्सृष्टा नी नो मनोपस चकार सख्ये वत लक्ष्मणा गज सुंदर श्लोक न जन्म न जन्म नून महतो न सौभगम भगवान भक्त हाँपी कौन दरकार भगवान भक्त हाँपी गोटे बड़ उच्चकूल जन्म लाभ ना ना हनुमान जी कह न जन्म नून निश्चिंत भाव महतो महत गुड़े जन्म है जे भगवान तुम ग्रहण करेंगे ना नाई ता नुह न सौभगम बातर बहुत किसी सौभाग्य अच्छी भल कि ऐश्वर्य इत्यादि सब अच्छी जो सी भगवान ग्रहण करेंगे ना न बांग बांग कहले वचन मधुर वचन जो कह जाए तुम मधुर वचन ना कथा शुना तुम कौन सीटा तुम स्मृति मधुर होना जेटी देखु भगवान कहे ना जो भगवान को अर्चना कर सी कहते से भगवान पाखे भक्त कौन ना न बाक कटु वचन हेल्ले मत कि असुविधा ना भगवान ग्रहण करेंगे न वचन माधुरी भाषा न बुद्धि बहुत बड़े बुद्धिमान व्यक्ति हेले भगवान तुमको ग्रहण करेंगे ना बुद्धिहीन असुस्थान अंतरहीन अधिक्षण श्रद्धा विरत यज्ञ सीटा अलग सुख अच्छे बुद्धि तीक्ष्म बुद्धि कृति ना कृति स्तोष हेतु आकृति आकृति कर जाति बहुत उन्नत जाति जन हेले भगवान तुष्ट हेबे ना तुष्ट हेतु तेज विशिष्टान अभी ये सब जहाँ सब गुण सब रही विशिष्टान अभी त्याग करी मध्य न न कहे हनुमान को वन औकस आम सब वनवासी मैंने सब वन रुहति हनुमान सब हनुमाकड़ सब वन रुहति वनवासी चकार कले स्वीकार कले भगवान सख्ये सख्य भाव ये हनुमान को यहाँ बोले ये सुग्रीव स्तुति करेंगे सख्य हनुमान तो सख्य नुहत ना हनुमान दास्य किस्कंदाकांड शुणुले भगवान रामचंद्र सुग्रीव सहित मित्रता स्थापन करते बेनी जने पड़ी एकादशा कहते रामचंद्र पत्नी को हरण करे रावण आ सुग्रीव पत्नी पत्नी को हरण करे बड़ी तर भाई तेनाली बेनी जने पड़ी एकादशी तेना दुज जग मित्र हेले तेनाली कहुची न सख्ये सख्ये मैंने यही सुग्रीव कहते हैं ये हनुमान कहना सुग्रीव कौन भगवान को सी सखा हिसाब से भगवान सखा हिसाब से ग्रहण कले अर्जुन भगवान सखा थे अक्षरस संबंधित अर्जुन भगवान प्रार्थना कर प्रभु सखे दिम्वाशुभम जदुक्त हे कृष्ण हे जादव हे सखे दी अजानता हे मनंत वेद मया प्रमादा प्रणयेन बापी जड़े बहुत नीचस्तर अच्छी बहुत दरिद्र व्यक्ति जड़े କିନ୍ତୁ ତାଙ୍କର ସଖା ହେଉଛନ୍ତି ବହୁତ ଧନୀ ବ୍ୟକ୍ତି। କ'ଣ ହେବ କଥା, ବାହାଘର କଥା ଅଛି। ଦ୍ରୁପଦ ରାଜା ଥିଲେ, ତାଙ୍କର କନ୍ୟା ହେଉଛନ୍ତି କିଏ, ଦ୍ରୌପଦୀ। ଯଜ୍ଞରୁ ସେ ଆସିଥିଲେ, ଯଜ୍ଞସେନୀ ଦ୍ରୁପଦ, ସିଏ ମିଶିକି ପାଠ ପଢ଼ୁଥିଲେ। ଦ୍ରୋଣାଚାର୍ଯ୍ୟ ପାଠ ପଢ଼ୁ, ପରଶୁରାମଙ୍କ ପାଖରେ ପଢ଼ୁଥିଲେ। ଦ୍ରୋଣାଚାର୍ଯ୍ୟ ପରଶୁରାମ ପାଖରେ ପଢ଼ୁଥିଲେ ନା? ଦ୍ରୋଣାଚାର୍ଯ୍ୟ କେଉଁଠି ପାଠ ପଢ଼ୁଥିଲେ? ଆଠଜଣ ତ ଗୋଟେ, ଆଉ କ'ଣ, ପରଶୁରାମ ପାଖରେ ଦୁଇ ଜଣ ଯାକ ଥିଲେ ନା? ଦୁଇ ଜଣ ବନ୍ଧୁତା ଥିଲା, ମିତ୍ରତା ଥିଲା, ପାଠ ପଢ଼ୁଥିଲେ। ଦେଖ ଭଗବାନଙ୍କର, ଦେଖ ମିତ୍ରତା କିଭଳି, ଆଉ ଅନ୍ୟମାନଙ୍କର ମିତ୍ରତା କିଭଳି। ଦ୍ରୁପଦ ଆଉ ଦ୍ରୋଣାଚାର୍ଯ୍ୟ ଦୁଇ ଜଣ ପାଠ ପଢ଼ିଲେ, ପରଶୁରାମ ପାଖରେ ମିଶିକି ପାଠ ପଢ଼ୁଥିଲେ, ଅସ୍ତ୍ର ଶିକ୍ଷା କଲେ। ଦ୍ରୋଣାଚାର୍ଯ୍ୟ ଏଭଳି ବିଦ୍ୱାନ ହୋଇଗଲେ ଅସ୍ତ୍ରରେ, ଯେତେବେଳେ ଆସି ପହଞ୍ଚିଲେ ପାଣ୍ଡବମାନେ, କୌରମାନେ ଛୋଟ ପିଲା ଥିଲେ, ଆମର ଛୋଟ ପିଲା ଆଠ ଆହୁରି କମ୍, ଛୋଟ ଛୋଟ ପିଲା ଆହୁରି ଥିଲେ, ସେ ଖେଳୁଥିଲେ, ବଲ୍ ଖେଳୁଥିଲେ। ମହାଭାରତ ଆଦି ପର୍ବରେ ବର୍ଣ୍ଣନା କରାଯାଇଛି, ବଲ୍ ଖେଳୁଥିଲେ। ବଲ୍ ଖେଳୁଥିବା ସମୟରେ କୂଅରେ ପଡ଼ିଗଲା ବଲ୍ଟା, ଆଉ ଯେତେ ଚେଷ୍ଟା କଲେ ଆଣିପାରିଲେ ନାହିଁ। ଦ୍ରୋଣାଚାର୍ଯ୍ୟ ଏମିତି ବୁଲୁଛନ୍ତି, କାରଣ ଚାକିରି ନାହିଁ, କେଉଁଠି ଚାକିରି ଖୋଜି ଖୋଲୁଛନ୍ତି। ଆଜି ପହଞ୍ଚିଲେ, ମାରିଦେଲେ ଗୋଟେ ସର, ସର ମାରିଦେଲେ ବଲ୍ ଆସିକି ପୁଣି ପଳାଇ ଆସିଲା। ଏବେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କୌରମାନେ, ପାଣ୍ଡବମାନେ। କୌରବ ଶହେ ଭାଇ, ପାଣ୍ଡବ ପାଞ୍ଚ ଭାଇ, ଶହେ ପାଞ୍ଚ, କୌରବ ଶହେ ଏକ ବି ଅଛନ୍ତି। ତାଙ୍କର ଜଣେ କନ୍ୟା ଥିଲେ ସୁଶୀଳା, ଆଉ ଜଣେ ପୁଅ ବି ଅଛି, ସେ ହେଉଛି ମାନେ କ'ଣ, ତାଙ୍କ ଦାସୀଙ୍କ ଗର୍ଭ ପୁତ୍ର, ଶହେ ଏକ ସେମାନେ କହୁଥିଲେ। ସେମାନେ ଦେଖିବାକୁ ଗଲେ ଯାଇହେଉ, ଏଇଭଳି ଭାବରେ ଯେତେବେଳେ ଖବର ମିଳିଗଲା, ଭୀଷ୍ମଦେବ ଜାଣିଲେ, ଆରେ ଇଏ ଦ୍ରୋଣାଚାର୍ଯ୍ୟ, ତାଙ୍କୁ ଆଣିକି ରଖିଲେ, ଆପଏଣ୍ଟମେଣ୍ଟ ଦେଲେ, ଟିଚର ହିସାବରେ ଆପଏଣ୍ଟମେଣ୍ଟ କରିଦେଲେ। ପାଣ୍ଡବମାନଙ୍କ ଏବଂ କୌରମାନଙ୍କର ଟିଚର ହେଲେ, ସିଏ ଶିକ୍ଷା ଦେବେ, ଏସବୁ କଥା ଅଛି। ତେବେ ଦ୍ରୋଣାଚାର୍ଯ୍ୟ ଯେତେବେଳେ ଗଲେ ଦ୍ରୁପଦଙ୍କ ପାଖକୁ, ମିତ୍ରରେ ପାଠ ପଢ଼ୁଥିଲେ, ସାଙ୍ଗ ହୋଇ ପଢ଼ୁଥିଲେ, ବନ୍ଧୁତା ଥିଲା, ଗଲେ ତାଙ୍କ ପାଖକୁ ଦ୍ରୁପଦ ରାଜା। ଦ୍ରୁପଦ ରାଜା ସେ ହେଲେ, ତାପରେ ଯେତେବେଳେ ଗଜେଇ ପହଞ୍ଚିଲେ, କିଏ ତ ତୁ କିଏ ରେ, ନା ଆମେ ପଢ଼ୁଥିଲେ ସାଙ୍ଗ ହେଇକିରି, ସାଙ୍ଗ ହେଇକି ପଢ଼ୁଥିଲୁ ବୋଲି କହିଲୁ, ତୁ ମୋ ମିତ୍ର ହେଇଗଲୁ ନା କ'ଣ, ତୁ କେଉଁ ସ୍ତରର, ମୁଁ କେଉଁ ସ୍ତରର, ମୁଁ ଗୋଟେ ରାଜା, ତୁ ଗୋଟେ ଭିକାରୀଟେ, ତୁ ମୋର ମିତ୍ର ହେବୁ, ତୁ ମିତ୍ର ହେବା ପାଇଁ ଯୋଗ୍ୟ, ବିଧା କରିଦେଲେ। ଦ୍ରୋଣାଚାର୍ଯ୍ୟଙ୍କର ବହୁତ କ୍ରୋଧ ଥିଲା ତା ଉପରେ, ଦ୍ରୁପଦଙ୍କ ଉପରେ। ଭଗବାନଙ୍କ ଲୀଳା, ପାଟିଅର ସବୁ, ଏମାନେ ସବୁ ପାଟିଅର ହୋଇଛନ୍ତି। ତେଣୁ ଯେତେବେଳେ ପାଣ୍ଡବ ଆଉ କୌରମାନଙ୍କର ହେଲେ, ଗୁରୁ ହେଲେ, ସବୁ ତ ଶିକ୍ଷା ରହିଛି, ଆମେ ଏତେ କହିବା ନାହିଁ। ଯେତେବେଳେ ଦକ୍ଷିଣା ଦେବାକୁ ପଡ଼ିଲା, ଗୁରୁ ଦକ୍ଷିଣା ସେ କହିଲେ, ଦ୍ରୁପଦଙ୍କୁ ବନ୍ଦୀ କରି ଆଣ, ଦ୍ରୁପଦଙ୍କୁ ବନ୍ଦୀ କରି ଆଣ, ଗୁରୁ ଦକ୍ଷିଣା ଏଇଟା ମୋର ହେବ। ତେଣୁ ଏ ଅର୍ଜୁନ, ଏ କ'ଣ ଦୁର୍ଯ୍ୟୋଧନ ପଳେଇଲେ, ଶହେ ଭାଇ ଅଛନ୍ତି, ବାନ୍ଧିକିରି ଘିନି ଆସିବେ ବୋଲି ଭାବିକିରି ପଳେଇଲେ। କ'ଣ ଅସ୍ତ୍ରଶସ୍ତ୍ର ଶିକ୍ଷା କରିଛନ୍ତି ସବୁ, ଏ ଗଲେ ଦ୍ରୁପଦ ତାଙ୍କୁ ବନ୍ଦୀ କରିଦେଲେ, ତାଙ୍କୁ ଡିଫିଟ୍ କରିଦେଲେ, ପରାସ୍ତ କରିଦେଲେ। ତେଣୁ ସେ ଫେରି ଆସିଲେ, କରିପାରିଲେ ନାହିଁ। ତେଣୁ ଅର୍ଜୁନ ଗଲେ, ଏକୁଟିଆ ଗଲେ ଅର୍ଜୁନ, ଯେଉଁମାନେ ତା ବାନ୍ଧିକି ଘିନି ଆସିଲେ ଦ୍ରୁପଦଙ୍କୁ, ଶ୍ୱଶୁରକୁ ବାନ୍ଧିକି ଘିନି ଆସିଲେ, ଭାବି ଶ୍ୱଶୁରକୁ ବାନ୍ଧିକି ଘିନି ଆସିଲେ, ପକେଇଦେଲେ ଦ୍ରୋଣାଚାର୍ଯ୍ୟ ପାଖରେ। ଦ୍ରୋଣାଚାର୍ଯ୍ୟ ତାପରେ କହିଲେ, ଠିକ୍ ଅଛି, ସେ ଚାହିଁଥିଲେ ତାକୁ ହତ୍ୟା କରିପାରିଥାନ୍ତେ। ସେ କହିଲେ, ତୁମର ଯେଉଁ ରାଜ୍ୟ ଅଛି, ଅଧା ହାଫ୍ ଅଫ୍ କରିଦେବା, ତୁମେ ଅଧା ମୁଁ ଅଧା, ବର୍ତ୍ତମାନ ମିତ୍ର ହୋଇଗଲେ। ମୁଁ ମାନେ କ'ଣ, ଧନର ମୋର ନଥିଲା ବୋଲି ତୁମେ କହୁଥିଲ ମିତ୍ର ହେବୁନି, ତୁ ମୋର, ତୁ ଗୋଟେ ଗରିବ ଲୋକଟା, ତୁ କ'ଣ ମୋର ମିତ୍ର ହେବୁ, ବର୍ତ୍ତମାନ ଅଧା ଅଧା ହୋଇଗଲେ, ସମକକ୍ଷ ହୋଇଗଲେ, ବର୍ତ୍ତମାନ ମିତ୍ର ହୋଇଗଲେ। କିନ୍ତୁ ଦ୍ରୁପଦ ଭୁଲିପାରିଲେ ନାହିଁ ଏ ଯେଉଁ ଅପମାନକୁ। ତେଣୁ ଯଜ୍ଞ କଲେ, ଯଜ୍ଞରେ ଆସିଲେ ଯାଜ୍ଞସେନୀ ଆସିଲେ, ଦ୍ରୌପଦୀ ଆସିଲେ, ଏବଂ ଆସିଲେ ଦୃଷ୍ଟଦ୍ରୁମ୍ୟ ଆସିଲେ, ଯିଏକି ଦ୍ରୋଣାଚାର୍ଯ୍ୟକୁ ହତ୍ୟା କରିବେ। ଦ୍ରୋଣାଚାର୍ଯ୍ୟକୁ ହତ୍ୟା, ଏଇଭଳି ପୁତ୍ର ସେ ଚାହୁଁଥିଲେ। ଦ୍ରୋଣାଚାର୍ଯ୍ୟ ପଟେଇଲେ, କିନ୍ତୁ ତାଙ୍କୁ କେଉଁ ପଟେଇଲେ ଯାହା ପଢ଼ିବୁ, ଦ୍ରୋଣାଚାର୍ଯ୍ୟ ପାଖରେ ପଢ଼ିବାକୁ ଯା, ଦ୍ରୋଣାଚାର୍ଯ୍ୟ ପଢ଼େଇଲେ, ଜାଣିଛନ୍ତି ସବୁ କଥା। ତେଣୁ ଭଗବତ ଗୀତାର ଆରମ୍ଭରେ ଦୁର୍ଯ୍ୟୋଧନ କହିଲେ ଦେଖ, ତୁମେ ଏଭଳି ସୁନ୍ଦର, ଏଭଳି ବିଦ୍ୱାନ ବ୍ୟକ୍ତି, ତୁମର ଶିଷ୍ୟ ତୁମକୁ ହତ୍ୟା କରିବ, ତୁମେ ତାକୁ ଶିକ୍ଷା ଦେଲ,
భగవద్గీత ప్రథమ బయలు చుకత దుష్ట్వాద పాండవానికం దుర్జం వ్యూఢం దుర్యోధనం సదా ఆచార్యం ఉపసంఖ్యం రాజా వచనం అపబ్రీత్ రాజా కలిలే దుర్యోధన కహిలే గురుకు ఎవరి వారు శిష్య కహిలే కొన కహిలే పశ్యతాం పాండుపుత్రాణం ఆచార్యం మహతిం సము వ్యూఢం ద్రుపద పుత్రాణం తమ శిష్యణ ధీమత తమ శిష్య హి బుద్ధిమాన్ తమే హి మూర్ఖ ఇవి ప్రథమ కహిలే దుర్యోధన గురుకు ఎవరి భావే ଆରମ୍ଭ କଲେ ଗୁରୁ ପୂଜା ଏଭଳି ଭାବେ କଲେ ତୁମେ ମୂର୍ଖ ଗୁରୁ ମୂର୍ଖ ଗୁରୁ ନମସ୍କାର ଏଇଭଳି ଭାବେ ନମସ୍କାର କଲେ ମୂର୍ଖ ଗୁରୁ ଏ ଦୁର୍ଯ୍ୟୋଧନଙ୍କ ଗୁରୁ ପୂଜା ଅର୍ଜୁନଙ୍କର ଗୁରୁ ପୂଜା ଦେଖନ୍ତୁ ଅର୍ଜୁନ ଯେତେବେଳେ ଭଗବାନଙ୍କର ଶରଣ କଲେ ଅର୍ଜୁନ ମଧ୍ୟ ମିତ୍ର ଅର୍ଜୁନ ଯେତେବେଳେ ଗଲେ ଶରଣ ଗଲେ ଭଗବାନ କହିଲେ ଆରେ ମୂର୍ଖ ଶୁଚ୍ୟାନମ ସୁତସ୍ତମ ପ୍ରଜ୍ଞାବାଦସ୍ତ ଭାଷିଷେ କଥା ଶୁଣ କଥା ସୁସମ ନମ ସୁ ପଣ୍ଡିତା ତୁ ନମ୍ବର ୱାନ୍ ମୂର୍ଖଟା ତୁ ପଣ୍ଡିତ ପଣ୍ଡିତ ଭଳିଆ କଥା କହୁଛୁ କରୋନା ପାଇଁ ତୁ ବ୍ୟସ୍ତ ହେଉଛୁ କରୋନା ପାଇଁ କ'ଣ ଏତେ ବ୍ୟସ୍ତ ହେଉଛୁ ତୁ କ'ଣ କରୋନା ତୁ କ'ଣ ଶରୀର ତୁ ଆତ୍ମା ନା ତୁ ମୃତ୍ୟୁ ହୋଇଗଲେ କ'ଣ କରୋନା ମୃତ୍ୟୁ ହୋଇଗଲେ କ'ଣ ହେଲା ତୋର ମୃତ୍ୟୁ ହୋଇଯିବ ବହୁତ ବିଦ୍ୱାନ ଭଳିଆ କଥା କହୁଛୁ ବହୁତ ନ୍ୟୁଜ୍ ଚ୍ୟାନେଲ ବହୁତ ଜିନିଷ ରହିଛି ଆତ୍ମା ସମ୍ବନ୍ଧରେ ଜ୍ଞାନ କିଏ ଦେଉଛନ୍ତି ତେଣୁ ଭଗବାନ ଏହିଭଳି ଭାବେ କହିଲେ ସଖା ଦେଖ ଇଏ ଗୋଟେ ସଖା ତ ଗ୍ରହଣ କଲେ ନାହିଁ ଆଉ ଗୋଟେ ସଖା ଥିଲେ ଭଗବାନ ଅର୍ଜୁନଙ୍କ ମଧ୍ୟ ସଖା କିନ୍ତୁ ଆମେ ଦେଖିବା ଇଏ କିଏ ଯେଉଁ ରହିଛନ୍ତି ସୁଦାମା ଦରିଦ୍ର ଏତେ ରହିଥିଲେ ପଇସା ନଥିଲା ଖାଇବାକୁ ପଇସା ନଥିଲା ଖାଇବାକୁ ପାଉନଥିଲେ ତାଙ୍କ ପତ୍ନୀ ସବୁବେଳେ ଲଗାଉଥିଲେ ଯାହା ଟିକେ ତୁମ ସଖା ପାଖକୁ ଯାହା ଟିକେ କିଛି ପଇସା ଆଣିବ ଯାହା ଟିକେ କିଛି ପଇସା ଆଣିବ ଆମେ ବର୍ତ୍ତମାନ ମାଗୁଛୁ ଆମକୁ କିଛି ପଇସା ଦିଅ କରୋନା ଆଫେକ୍ଟେଡ଼ ଆମେ ଆମକୁ କିଛି ପଇସା ଦିଅ ତୁମକୁ ପଠାଉଛୁ ଆମ ଆକାଉଣ୍ଟ ନମ୍ବର ଏହା ଆମକୁ ଦିଅ ପଠା ସେଇଭଳି ଭାବରେ ତାଙ୍କ ପତ୍ନୀ ମୋତେ ପଠାଉଥିଲେ ଯାଅ ପଇସା ଆଣିବ କିଛି ନା କେମିତି ଚଳିବ ଯାଉନଥିଲେ ଯେତେବେଳେ ବହୁତ ବାଧ୍ୟ କଲେ ଠିକ୍ ଅଛି ଅୟମ ହିଁ ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ ଇଏ ହେଉଛି ଶ୍ରେଷ୍ଠ ଲାଭ ଭଗବାନଙ୍କ ଦର୍ଶନ କରିବା ଆଠୁ ବଡ଼ ଲାଭ ଅଛି ପଇସା ମିଳୁ ନ ମିଳୁ ଆମେ ଏକଥା କହିଥିଲେ ଆମେ ବେଶୀ କହିବା ନାହିଁ କିନ୍ତୁ ଦେଖନ୍ତୁ ଭଗବାନ ଇଏ ବଡ଼ ଦରିଦ୍ର ବ୍ୟକ୍ତି ସ୍କୁଲରେ ପଢ଼ିଥିଲେ କେତେ ଦିନ 64 ଦିନ ରହିଥିଲେ ସାର୍ ପ୍ରଭୁ ରହିଥିଲେ ଭଗବାନ ରହିଥିଲେ 64 ଦିନ ବେଶୀ ଦିନ ରହିନଥିଲେ ବହୁତ ବର୍ଷ ହୋଇଗଲାଣି କିନ୍ତୁ ସୁଦାମ ଯେତେବେଳେ ଆସିଲେ ଧାଇଁଗଲେ ଧାରକାର କେତେ ଐଶ୍ୱର୍ଯ୍ୟ ଅଛି 16,108 ରାଣୀ ଅଛନ୍ତି କେତେ କ'ଣ ଅଛି ଆମେ ଚିନ୍ତା କରିପାରିବା ନାହିଁ ମାନେ ଧନୀ ବ୍ୟକ୍ତି ଘରକୁ ପ୍ରବେଶ କରିବା ବଡ଼ କଷ୍ଟ ହୋଇଯିବ ମୋର ମନେ ଅଛି ମୁଁ ଯେତେବେଳେ ଆମ ପିଲାମାନଙ୍କର ପାଠ ପଢ଼ିବା ଯାଇଥିଲି ଟ୍ୟୁସନ୍ ପାଇଁ ମୁଁ ଯାଇଥିଲି ଟିକେ ଆପ୍ଲିକେସନ୍ ଦେବି ଟିକେ କମେଇ ଦିଅ ଦରମା ତାଙ୍କର ଟ୍ୟୁସନ୍ ଫିସ୍ ଟିକେ କମାଅ ବୋଲି ଦୁଇ ଜଣ ପଢ଼ୁଛନ୍ତି ଟିକେ କମାଅ ଯେତେ ଥର ଗଲି ସେ ଲୋକ ସହିତ ଦେଖା ହେଲେ ନାହିଁ ଟ୍ୟୁଟୋରିଆଲ୍ ଲୋକ ସହିତ ଦେଖା ମୁଁ କହିଲି ଭଗବାନଙ୍କ ସହିତ ଦେଖା ହେଇଯାଆନ୍ତା ଶୀଘ୍ର ତାଙ୍କ ସହିତ ଦେଖା ହେଇପାରୁନାହିଁ ବହୁତ ଥର ବୁଲି ଲାଷ୍ଟ ଗୋଟେ ଖବର ପାଇଲି ନୂଆ ନୂଆ ମୋବାଇଲ୍ ବାହାରିଥିଲା ସେଥିରେ ମୁଁ ଖବର ପାଇଲି ଯେ ଆସିଛନ୍ତି ସାର୍ ଆସିଛନ୍ତି ମୁଁ ଧାଇଁଲି ଦେଖା କରିବା ପାଇଁ ଏସବୁ କଥା ଅଛି ଏଇଟା କାହିଁ କହିଲି ନା ହଁ ଏତିକି ଐଶ୍ୱର୍ଯ୍ୟ ରହିଛି ପଳେଇଗଲେ ତାଙ୍କ ଭଗବାନ ଗୋଟି ପଳେଇ ଆସିଲେ ତାଙ୍କର ଆସନରୁ ପଳେଇ ଆସିଲେ ଆସି ତାଙ୍କୁ ପ୍ରଣାମ କରି ତାଙ୍କୁ ସବୁ ଇଏ କରୁଛନ୍ତି କେତେ ପ୍ରକାର ସତ୍କାର କରୁଛନ୍ତି ଦେଖ କି ବନ୍ଧୁ ସିଏ ବନ୍ଧୁ ତାଙ୍କର କୌଣସି ହିସାବ ନାହିଁ ଇଏ ଗୋଟେ ଏତେ ନିଚ ଜାତିର ବା ଇଏ ସବୁ ବ୍ରାହ୍ମଣ କୂଳରେ ରହିଥିଲେ କିନ୍ତୁ ଭଗବାନ ରାମଚନ୍ଦ୍ର ଦୋସ୍ତି କଲେ କାହା ସହିତ ଏ ଦୋସ୍ତି ନା ତୁଟେ ଅଛି ଗୀତ ଅଛି ଫିଲ୍ମ ଗୀତ ସୁଗ୍ରୀବ ନାହିଁ ସୁଗ୍ରୀବ ତ ହେଲେ ଇଏ ସୁଗ୍ରୀବ ତ ରାଜା ହେଲେ ନା କିନ୍ତୁ ଏ ଯେଉଁ ଇଏ କିରାତ ଗୋଟେ କିରାତ ସହିତ ଭଗବାନ ବନ୍ଧୁତା ସ୍ଥାପନ କଲେ ଇଏ ଭଗବାନ ହିସାବ କରିବେ ନାହିଁ ଇଏ କେଉଁ ଜାତିର କେତେ ପଇସା ପାଖରେ ଅଛି ନା ନାହିଁ ଆମେ ଗୋଟେ ଦରିଦ୍ର ବ୍ୟକ୍ତି ଯଦି ଧନୀ ବ୍ୟକ୍ତି ପାଖକୁ ଯିବା ସଖା ଅଛନ୍ତି କହିବାକୁ ଡର ଲାଗିବ ଭୟ ଲାଗିବ କ'ଣ କହିଦେବେ କାଳେ ଦେଖନ୍ତୁ ଭଗବାନ କେତେ ଭଗବତା ସେ ଇଚ୍ଛା ଏଇଠି କହୁଛନ୍ତି ସୁଗ୍ରୀବ ଏଇଟା କହୁଛନ୍ତି ଚକାର ସଖ୍ୟେ ଗତ ଲକ୍ଷ୍ମଣାଗ୍ରଜ ଲକ୍ଷ୍ମଣଙ୍କର ଅଗ୍ରଜ ଭଗବାନ ରାମଚନ୍ଦ୍ର ଏ ସଖ୍ୟ ସ୍ଥାପନ କରିଛନ୍ତି ସେଥିରେ ହିସାବ କରିବେ ନାହିଁ ଏଇଟା ନୀଚ ଜାତିର ଏ ଦରିଦ୍ର ବ୍ୟକ୍ତି ଏ ଅସୁନ୍ଦର କୁରୂପ ଦେଖିବା ପାଇଁ ଏସବୁ କିଛି ହିସାବ ତାଙ୍କର ନାହିଁ ନା ଜନ୍ମ ନୁନଂ ମାତୋ ନ ସୌଭାଗମ ନ ବାଂ ନ ବୁଦ୍ଧି ନା କୃତି ତୋଷ ହେତୁ ସୃଷ୍ଟା ନ ବିନୁ ବନୌକସ ଚକାର ସଖ୍ୟେ ବତ ଲକ୍ଷ୍ମଣାଗ୍ରଜ ତେଣୁ ପ୍ରଭାତରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି, କୁନ୍ତୀଦେବୀ ମଧ୍ୟ ତାଙ୍କର କୃଷ୍ଣଙ୍କ ପ୍ରାର୍ଥନାରେ ଏଭଳି ଭାବେ କହିଥିଲେ, ଅକିଞ୍ଚନ ଗୋଚର ବୈତ୍ୱାଙ୍ଗ ଅକିଞ୍ଚନ ଗୋଚର ନମୋ ଅକିଞ୍ଚନ ବିତ୍ତାୟ ଦ୍ରୁତ ଗୁଣବୃତ୍ତେ ଆତ୍ମାରାମ ଶାନ୍ତାୟ କେବେଲେ ମୋତେ ନମଃ ଜନ୍ମେଶ୍ୱର୍ଯ୍ୟ ସୁତ ଶ୍ରୀ ଏଧମାନ ମଦ ପୁମାନ ନୈବାହାତି ଅବିଧାହାତି ବୈତ୍ୱାଙ୍ଗ ଅକିଞ୍ଚନ ଗୋଚର। ଯେଉଁମାନଙ୍କର ବହୁତ ଉନ୍ନତ ଜନ୍ମ ରହିଛି, ଯେଉଁମାନଙ୍କର ବହୁତ ଐଶ୍ୱର୍ଯ୍ୟ ରହିଛି, ବହୁତ ବିଦ୍ୟା ରହିଛି, ବହୁତ ସୌନ୍ଦର୍ଯ୍ୟ ରହିଛି, ସେମାନେ ଗର୍ବ ହୋଇଯାଏ ଭଗବାନଙ୍କୁ ନୈବାହାତି ଅବିଧାହାତି ଅବିଧାହାତି କହିଲେ ଭାବରେ ଭଗବାନଙ୍କୁ ପ୍ରାର୍ଥନା କରିପାରନ୍ତି ନାହିଁ, ଭାବରେ ପ୍ରାର୍ଥନା କରିପାରନ୍ତି ନାହିଁ। ତେଣୁ ଭଗବାନ ହେଉଛନ୍ତି ଅକିଞ୍ଚନ ଗୋଚର, ଯାହାର କିଛି ନାହିଁ ଭଗବାନ ତାଙ୍କୁ ଗ୍ରହଣ କରିବେ। ଏମାନେ ଗର୍ବରେ ରହିଛନ୍ତି, ଭଗବାନ ଶରଣରେ ଯାଉନାହାନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏଇଭଳି ଭାବରେ ଅନେକ ଦେଇଛନ୍ତି, ଭାବାର୍ଥରେ ବହୁତ କଥା କହିଛନ୍ତି। ଆଉ ଗୋଟେ କଥା କହୁଛନ୍ତି, ଜଣେ ଅଛନ୍ତି ରୂପ ଗୋସ୍ୱାମୀ, ଏଇଟାକୁ କହିଛନ୍ତି ଭଗବାନ ପାଇବା ପାଇଁ କ'ଣ ମୂଲ୍ୟ ଦରକାର, ଭଗବାନ ପ୍ରାପ୍ତ ହେବା ପାଇଁ କ'ଣ ମୂଲ୍ୟ। ଲୌଲ୍ୟମ ଏକ ମୂଲ୍ୟମ, ଲୌଲ୍ୟମ ଏକ ମୂଲ୍ୟମ, ଜନ୍ମ କୋଟି ସ୍ୱୀକୃତି ବି ନ ଲଭ୍ୟତେ। ଭଗବାନ ଆମର କୋଟି ଜନ୍ମର ସ୍ୱୀକୃତି ହେଲେ ମଧ୍ୟ ସେ ଭଗବାନ ପାଇଯିବେ ତାହା ନୁହଁ, ତାଙ୍କ ପାଇବା ପାଇଁ ଏକମାତ୍ର ମୂଲ୍ୟ ହେଉଛି ଲୌଲ୍ୟମ, ଲୋଭ। ଲୋଭଟା ଏଭଳି ଭାବରେ ଲଗେଇବା, ଭଗବାନ ପାଇବା ପାଇଁ ଭଗବାନ କଥା ଶୁଣିବାରେ ଲଗେଇବା ଲୋଭଟା, ଇଏ ହେଉଛି ମୂଲ୍ୟ। ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଭାଗବତ କୁହାଯାଇଛି, ଖୋଲା ବେଚା ସେବକେର ଦେଖ ଭାଗ୍ୟ ସୀମା, ବ୍ରହ୍ମା ଶିବ କାନ୍ଦ ଯାହାର ଦେଖିବା ମହିମା। ଜଣେ ଜଣେ ପାଣ୍ଡିତ୍ୟ କୃଷ୍ଣ ନାହିଁ ପାଇ, କେବଳ ଭକ୍ତିର ବସ ଚୈତନ୍ୟ ଗୋସାଇଁ। ଖୋଲା ବେଚା ସେବକ ଜଣେ ଥିଲେ ଶ୍ରୀଧର, ଖୋଲା ବେଚା ଗୋଟେ କହିଲେ କଲା, ଏ ଯେଉଁ କଦଳୀକୁ କଦଳ ବଙ୍ଗଳାରେ କୁହନ୍ତି କଲା, କଦଳୀକୁ ସେମାନେ କ'ଣ ବିକନ୍ତି, ସେ କଦଳୀ ବିକୁଥିଲେ। ଆମେ ଯାଇଛୁ ତାଙ୍କର ସ୍ଥାନ ରହିଛି, ଆମର ଇସ୍କନ ରହିଛି ଜଗନ୍ନାଥ ମନ୍ଦିର, ତା ପଛପଟେ ସେ ରହୁଥିଲେ। କଦଳୀ ବର୍ତ୍ତମାନ ମଧ୍ୟ ରହିଛି, କଦଳୀ ବନ ରହିଛି, ଏଇ କଦଳୀ ସବୁ ବିକୁଥିଲେ। କ'ଣ ସେ ବଣ୍ଡା ମଞ୍ଜା, ଏ କଦଳୀ ମଞ୍ଜା, କଦଳୀ ପତ୍ର, କଦଳୀ ସବୁ କଦଳୀ ଉପରେ ସବୁ ଚାଲିଥିଲା ତାଙ୍କ ପରିବାର ହୋଲସେଲର। ଦୁଇ ପଇସା ପାଇବେ, ଦୁଇ ପଇସାରେ ଗୋଟିଏ ପଇସା ଗଙ୍ଗା ପୂଜା କରିଦେବେ, ଆଉ ଗୋଟିଏ ପଇସା ନେଇକି ଯିବେ। ଫାଇଭ୍ ଷ୍ଟାର ହୋଟେଲରେ ରହୁଥିଲେ, ସେଧର ଫାଇଭ୍ ଷ୍ଟାର ହୋଟେଲରେ ରହୁଥିଲେ, କେମିତିଆ ତାଙ୍କର ଯେଉଁ ଥିଲା ଚାଳ ଘର ଥିଲା, ତାପରେ ଯେଉଁ ପାଞ୍ଚଟା କଣା ଥିଲା, ପାଞ୍ଚଟା ଷ୍ଟାର ଦେଖାଯିବ, ଫାଇଭ୍ ଷ୍ଟାର ହୋଟେଲ, ଫାଇଭ୍ ଷ୍ଟାର ହୋଟେଲରେ ରହୁଥିଲେ ସେ। ଆଉ ଯେତେବେଳେ ମହାପ୍ରଭୁ ସାତପୁରା ଭାବ ଦେଖିଥିଲେ, ତାକୁ ଡାକିଲେ, ସମସ୍ତେ ଆସିଥିଲେ, ସେଠି ସବୁ ସବୁ ଯାଇକି ଦେଖୁଛନ୍ତି ଶ୍ରୀଧର, ଶ୍ରୀଧର ତାର ଘରେ ରହିକି ନାମ କରୁଛି, କୀର୍ତ୍ତନ କରୁଛି, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ନା ହରେ ହରେ, ହରେ ରାମ ହରେ ରାମ 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 ନାମ କରୁଛି। ପଠେଇଲେ ମହାପ୍ରଭୁ ପଠେଇଲେ, ଯାଅ ଶ୍ରୀଧରକୁ ଆଣିବ। ନା କିଏ ସେ ଶ୍ରୀଧର, କେଉଁଠି ରହୁଛନ୍ତି, ନା ଏ ଆମର ଟାଉନର ଲାଷ୍ଟକୁ ଯିଏ ଅଛନ୍ତି, ଯେଉଁ କୀର୍ତ୍ତନ କରୁଥିଲେ ସବୁବେଳେ, ତାକୁ ଯାଇକି ଆଣିବ। ଯାଇ ଡାକି 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 ଯାଇ ପହଞ୍ଚିଲା, ଆରେ ଶ୍ରୀଧର 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 କେଉଁଠି ଅଛ, ନା କ'ଣ ହେଲା, ନା ମହାପ୍ରଭୁ ଡାକୁଛନ୍ତି। ମହାପ୍ରଭୁ କି ମହାପ୍ରଭୁ, ନିମାଇ ପଣ୍ଡିତ, ସେ ମହାପ୍ରଭୁ ସେ ଆସିବେ। ଭଗବାନ ଦେଖ କେମିତି ଲୀଳା କରୁଛନ୍ତି, ଇଏ ଦୁଇ ପଇସା ପାଇବେ ରୋଜଗାର କରିବେ, ସେ ଯେତିକି ବିଜନେସ୍ମ୍ୟାନ୍ ବିଜନେସ୍ମ୍ୟାନ୍ ମାନେ ଦଶ ଗୁଣ ବଢ଼େଇକି ପ୍ରଫିଟ୍ କହିକି ନେବେ, ବହୁତ ପ୍ରାକ୍ଟିସ୍ରେ କଥା କହିବେ, ମିଛ କହି କହିକିରି ସବୁ ଇଏ କରିବେ, କିନ୍ତୁ ଇଏ ବିଜନେସ୍ ଏଭଳି ବିଜନେସ୍ମ୍ୟାନ୍ ଥିଲା, ତା'ର ଦାମ ଯଦି କହିବେ ଏତିକି ଦାମ, ମୋର ଏତିକି ଲାଭ, ଏତିକି ଦିଅ, ଫିକ୍ସ ପ୍ରାଇସ୍ ଭଳିଆ ଫିକ୍ସ ପ୍ରାଇସ୍। କିନ୍ତୁ ଭଗବାନ ଶୁଣିବେ ନାହିଁ, ତୁ କ'ଣ ଏତେ ରହୁଛୁ, ତୋର କେତେ ଧନ ଅଛି, ତୁ ମୋଠୁ ବହୁତ ପଇସା ନେଇଯାଉ କହି ଝଗଡ଼ା ଲାଗିବେ, ବହୁତ ସମୟ ଝଗଡ଼ା ଚାଲିବ, ବାର୍ଗେନିଂ ଚାଲିବ, ଏଇଭଳି ଭାବରେ ସେ ବହୁତ କଥା ଅଛି। ତେଣୁ ଡାକିଲେ ଶ୍ରୀଧରକୁ ଡାକିଲେ, ଶ୍ରୀଧର ଆସିଲା, ଭଗବାନଙ୍କ ମହାପ୍ରଭୁ ଭାବ ଆସିଛି, ଭଗବାନ ଭଗବାନ ନିଜକୁ ପ୍ରକାଶ କରନ୍ତି ନାହିଁ, କିନ୍ତୁ ସେଇ ଗୋଟିଏ ସମୟରେ ଆସିଯାଇଥିଲା, ଏଇ ସାତ ପ୍ରହରିଆ ଭାବ, ଏକୋଇଶ ଘଣ୍ଟା ଧରି ଚାଲିଥିଲା ତାଙ୍କ ଭାବ, ଭଗବାନ ବୋଲି ସେଇଟାକୁ ସେ ପ୍ରକାଶ କରିଥିଲେ ସେଇଠି, ନହେଲେ ସେ ପ୍ରକାଶ କରନ୍ତି ନାହିଁ। ତେଣୁ ଶ୍ରୀଧରକୁ ପଚାରିଲେ, ଶ୍ରୀଧର କ'ଣ ତୁ ନେବୁ, ଶ୍ରୀଧର ଗୋଟେ ଲୁହା ପାତ୍ର ଥିଲା, ଭଗବାନ ଯେତେବେଳେ ଯାଆନ୍ତି କୀର୍ତ୍ତନ କରିବା ପାଇଁ, କୀର୍ତ୍ତନ କରିକି ଆସିକରି ସେଇଠି ତା'ର ସେ ଲୁହା ପାତ୍ରରେ ପଣା ସବୁ ଅଛି, ପାଣି ପାଣିଟି ଗଳିଯାଏ, ସେଇଥିରେ ସେ ଲୁହା ପାତ୍ରରେ ସେ ଭଗବାନ ମହାପ୍ରଭୁ ଜଳପାନ କରୁଥିଲେ। ଏଭଳି ସେ ଥିଲା ଦରିଦ୍ର। ସେ ପଚାରିଲେ, ମହାପ୍ରଭୁ ପଚାରିଲେ, ସୁଧର କ'ଣ ତୋର ଦରକାର କହୁନୁ, ମୁଁ ଦେଇଦେବି, କେତେ ଟଙ୍କା କ'ଣ ନେବୁ? ହଁ ପ୍ରଭୁ, ମୋର କିଛି ଦରକାର ନାହିଁ। କହିଲା କହିଲେ ମୁଁ ଯେଉଁ ସେଇ ନିମାଇ ପଣ୍ଡିତ ଯେ ମୋ ସହିତ ସବୁବେଳେ ଝଗଡ଼ା କରନ୍ତି, ସବୁବେଳେ ଝଗଡ଼ା କରନ୍ତି, କଲାରେ କଦଳୀ ପତ୍ର, କଦଳୀ ଭଣ୍ଡା, କଦଳୀ ସବୁ ଯାହା ସବୁ ରହିଛି, କଦଳୀର ଭେରାଇଟି ସବୁ ରହିଛି। ଗୋଟେ ସେଠି ପାଠ ପଢ଼ୁଥିଲା ଗୋଟେ ଭକ୍ତିଶାସ୍ତ୍ରୀ ମାୟପୁରରେ, ମୁଁ ସରିଗଲା ପରେ ମୁଁ ଆସିବି। ସେଦିନ ଗୋଟେ ଆମର ସୁଷମ ଗୌରବୃଷ ମହାରାଜଙ୍କ ସମାଧି ମନ୍ଦିର ଅଛି, ତାଙ୍କ ଭକ୍ତମାନେ ଅଛନ୍ତି, ସେଇଠି ଗୋଟେ ପ୍ରସାଦର ବ୍ୟବସ୍ଥା ମୁଁ କରିଥିଲି, ପ୍ରସାଦ ପାଇ ସମସ୍ତେ ପାଇବେ। ତେଣୁ ସିଏ ଯିଏ ଭକ୍ତ ଜଣ ଅଛନ୍ତି ଆମ ଗୁରୁଭାଇ ସୁପ୍ରସାଦ, ତାଙ୍କ ନାଁ ବି ସୁପ୍ରସାଦ, ଗୁରୁଦେବଙ୍କର ଶିଷ୍ୟ, ତାଙ୍କ ନାଁ ଦେଇଛି ସୁପ୍ରସାଦ। ବହୁତ ସୁନ୍ଦର ପ୍ରସାଦ, ସେଇ କଦଳୀର ଯେଉଁ ରହିଛି, ଯେଉଁ କ'ଣ ତାକୁ କହନ୍ତି, ଯେଉଁ ଏଇଟା କଦଳୀ ଲାଷ୍ଟ ଯେଉଁ ପଡ଼େ ଗୋଟେ ଇଏ, କଦଳୀ ଭଣ୍ଡା, ସେଠି ବଡ଼ ବଡ଼ ଭଣ୍ଡା ସବୁ ରହିଛି, ନା ବିରାଟ ଭଣ୍ଡା, ଚିନ୍ତା କରିପାରିବନି ଏଭଳି। ସେଇଟା ଆଣି ସେ କରିଥିଲେ, ହଁ ଏତେ ଟେଷ୍ଟ, ମୁଁ ଯେତେ ପ୍ରସାଦ ପାଇଛି, ମୁଁ ସେଭଳିଆ ପ୍ରସାଦ ମୁଁ ଆଉ ପାଇନି କହୁଛି କେବେ, ଏତେ ଏଭଳି ଇଏ ରହିଛି। ହଁ ତେଣୁ ମହାପ୍ରଭୁ ତାଙ୍କ ସହିତ ଝଗଡ଼ା କରିବେ, କରିକି ଅଧଘଣ୍ଟାଏ ଘଣ୍ଟାଏ କାଳ ଏମିତି ସବୁ ଆଟେଣ୍ଡ କରିକି କରି ସାରିଲା ପରେ ତାପରେ ସେ ନେଇକି ଯିବେ, ଏଭଳି ଭାବରେ କଥା ରହିଛି। ମହାପ୍ରଭୁ ଯେତେବେଳେ ନେବେ ଘର ଛାଡ଼ିବେ, ସନ୍ନ୍ୟାସ ନେବେ, ସେଇଦିନ ରାତିରେ ଆଣିଲେ ସେ ସୁଧର ଗୋଟେ ଲାଉ ଆଣିକି ଆସିଲେ, ସୁଧର ଲଉ ଆଣିକି ଦେଲେ, ପ୍ରସାଦ ପାଇସାରିଲେଣି ମହାପ୍ରଭୁ, ତା ଖାଇ ଖାଦ୍ୟ ଗ୍ରହଣ କରିସାରିଲେଣି, କାଲି ସକାଳେ ପଳେଇବେ, ରାତି ପାଇଲେ ପଳେଇବେ, ରାତି ପାଇଲେ ଯେମିତି ଭଗବାନ ରାମଚନ୍ଦ୍ର ରାଜା ନ ହୋଇକରି ହେଲେ ସନ୍ନ୍ୟାସ ବନବାସ ଗଲେ, ତେଣୁ ଇଏ ମଧ୍ୟ ସେଇଭଳି ଭାବେ ରାତି ପାଇଲେ ପଳେଇବେ, ଘର ଛାଡ଼ି ପଳେଇବେ, ଚାରି ପାଞ୍ଚ ଜଣଙ୍କୁ ଜାଣିଛନ୍ତି, ଆଉ କିଏ ଜାଣିନାହାନ୍ତି। କିନ୍ତୁ ଶ୍ରୀଧର କେମିତି କ'ଣ ଭଗବାନଙ୍କ ବ୍ୟବସ୍ଥାରେ ସବୁ ଆଣି ଦେଲେ ଲାଉ ଦେଲେ, ମାଆ ଜାଣିଯାଇଛନ୍ତି, ମାଆ ଜାଣିଛନ୍ତି ବୋଉ ପଳେଇବେ, ତେଣୁ ସେ ସୁଯୋଗ କରୁଛୁ କେତେବେଳେ ପ୍ରଭୁ ବୋଉକୁ କହିବେ, ବୋହୁ ତୁ ଯାଆନା, ବୋହୁ ତୁ ଯାଆନା, ଏଇଭଳି ଭାବେ କହିବେ, କିନ୍ତୁ ଭଗବାନ ସୁଯୋଗ ଦେଉନାହାନ୍ତି। ଯେତେବେଳେ ସମସ୍ତ ଲୋକ ଆସି ବସୁଛନ୍ତି, କଥା ହେଉଛି, ଚାଲିଛି ସେଭଳି ଚାଲିଛି, ଯେତେବେଳେ ଟିକିଏ ଫାଙ୍କା ମିଳିଲା, ମାଆ ଭାବୁଛନ୍ତି କହିବି ବର୍ତ୍ତମାନ ଯାଇକିରି ପୁଅକୁ, ବୋହୁ ତୁ ଯାଆନା, ସନ୍ନ୍ୟାସ ନେନା। ସେ ସମୟରେ ଆସିଗଲେ ସୁଧର, ଆସିଗଲେ ଲାଉ ଦେଲେ, ହଁ ମାଆଙ୍କୁ, ମାଆ ଆସିଗଲେ କଥା ହେବା ପାଇଁ, ଏ ଲାଉ ଆସି ମାଆ, ଏ ଗୋଟେ ଲାଉ ଆସିଗଲା, କ'ଣ କରିବା, ଲାଉ ହେଲେ କ'ଣ, ଆଉ ତ କିଛି ନାହିଁ, ଲାଉରେ କ'ଣ କରିବା, ସାଙ୍ଗେ ସାଙ୍ଗେ ଜଣେ ଆସି କ୍ଷୀର ଆଣି ଦେଇଗଲେ, କ୍ଷୀର ଚିନି କରିକି ଲାଉ ଖିର୍ସା ହେଇଗଲା। ଲାଉ ଖିର୍ସା ଖାଇଛ? ହଁ ଚିକିତ୍ସା ଆଣି କରି ସେ କରିବେ ଲାଉରେ, ମହାପ୍ରଭୁଙ୍କ ପ୍ରିୟ, ଆମେ ଖାଇଛୁ ବହୁତ ବଢ଼ିଆ। ତେଣୁ ସେଇଟା ହେଲା, ମହାପ୍ରଭୁ ଖାଇଲେ ରାତି ହେଇଗଲା, ବହୁତ ରାତି ହେଇଗଲା, ଆଉ ମାଆ କ'ଣ କଥା ହେବେ, ତେଣୁ ଇଏ ରହିଲେ, ମା ତାଙ୍କର ପତ୍ନୀ ରହିଛନ୍ତି ବିଷ୍ଣୁପ୍ରିୟା ରହିଛନ୍ତି, ସିଏ କ୍ରନ୍ଦନ କରୁଛି, ସିଏ ବି ଖବର ପାଇଗଲେଣି, ଟିକେ ଇଙ୍ଗିତ ପାଇଗଲେଣି। ହଁ ରାତିରେ ସବୁ ବହୁତ କଥା ହେଲା, ତାଙ୍କୁ ସବୁ ଦେଲେ, ତାଙ୍କୁ ସବୁ ସାନ୍ତ୍ୱନା ଦେଲେ, ବିଷ୍ଣୁପ୍ରିୟାକୁ ସାନ୍ତ୍ୱନା ଦେଲେ, ତାଙ୍କୁ ତାଙ୍କର ପ୍ରକୃତ ସ୍ୱରୂପକୁ ଦେଖେଇଲେ, ଏଭଳି ଭାବରେ ସବୁ ହେଲା। ଭୋର ଭୋର ପଳେଇଗଲେ, ଭୋର ଭୋର ପଳେଇଲେ, ସନ୍ନ୍ୟାସ ନେଇ ଗ୍ରହଣ କରି ପଳେଇଗଲେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ମିତ୍ରତା, ଏହିଭଳି ଭଗବାନ ମିତ୍ରତା। ଧନେ ଜାନେ ପାଣ୍ଡିତେ କୃଷ୍ଣ ନାହିଁ ପାଇ, କେବଳ ଭକ୍ତିର ବସ ଚୈତନ୍ୟ ଗୋସାଇଁ। ଚୈତନ୍ୟ ମହାପ୍ରଭୁ ମଧ୍ୟ ସେଇଭଳି ଭାବରେ, ତେଣୁ ଯାହାର ଯେଉଁ ରହିଛି ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧରେ ଭଗବାନ ସହିତ ସେ ସମ୍ବନ୍ଧଟା ଆସିବ, ସମ୍ବନ୍ଧ ଜ୍ଞାନଟା ଆସିବ। ଆମେ ଯେଉଁ ପ୍ରାକ୍ଟିସ୍ କରୁଛେ ସେଇ ସମ୍ବନ୍ଧ ଜ୍ଞାନ ଜାଣିବା ପାଇଁ, କ'ଣ ଭଗବାନଙ୍କ ସହିତ ସମ୍ବନ୍ଧ ଆମର, ଆମେ ବର୍ତ୍ତମାନ ଭୁଲି ଯାଇଛେ ଭଗବାନଙ୍କ ସହିତ ସମ୍ବନ୍ଧ ଭୁଲି ଯାଇଛେ। ଯେମିତି ଅର୍ଜୁନ କହିଲେ, ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧାତ୍ ପ୍ରସାଦାତ୍ ମ୍ୟାତ୍, ସ୍ମୃତି ପାଇଗଲେ ସିଏ, ଆମେ ମଧ୍ୟ ସ୍ମୃତି ଆମେ ହଜେଇ ଦେଇଛେ, ମୋହ ବସରୁ ସ୍ମୃତିକି ହଜେଇ ଦେଇଛେ, କିନ୍ତୁ ଯେତେବେଳେ ମୋହ ଚାଲିଯିବ, ନଷ୍ଟ ହୋଇଯିବ, ସେତେବେଳେ ଆମେ ସ୍ମୃତି ଫେରି ଆସିବ, ସ୍ମୃତି ଫେରି ଆସିଲେ ଆମେ ଜାଣିପାରିବୁ ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ସେହି ସମ୍ବନ୍ଧରେ ଆମେ ଭଗବାନଙ୍କର ସେବାରେ ନିଯୁକ୍ତ ହେବା। ଯାହା ହଉ, ଅନ୍ତିମ ଶୋକ ପାଠ କରିଦେବା, ସମୟ ହୋଇଗଲାଣି। ସୁରୋ ସୁରୋ ବାପ୍ୟତ ବାନରୋ ନର ସର୍ବାତ୍ମନା ଯ ସୁକୃତଜ୍ଞ ଉତ୍ତମ।
भजेत रामं मनुजाकृतिं हरिं या उत्तरान अनयत कुशलान दिवमिति।
प्रभु सुर असुर वा अपी अथ बानर 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 अर्थ कौन बा अनर नर अनर मानवेतर बा अनर बानर नर बानर हो बा नर हो समते सर्वात्मना जय सुकृतज्ञ उत्तम सब प्रकार समते पाखे सुकृतज्ञ हूँ अतएव देव असुर मनुष्य अथवा पशुपक्षी प्रभृति जे कहीं हूँ ना कहीं समस्त सर्वांतकरण से नराकृति परम ब्रह्म रामचंद्र भजन करवा कर्तव्य भजन निमित्त बहु प्रेसर प्रयोजन ना कहीं से अत्यंत अल्प भजन रे संतुष्ट हूँ से अयोध्यावासी समस्त प्रजावर्ग को वैकुंठ को नहीं जाइए यहाँ हूँ इम्पोर्टाट अयोध्या जिते थे समस्त पड़ जाइए बिली कुकुर सहित समस्त पड़ जाइए भगवत धाम को खाली हनुमान रही जाइए हनुमान को रखी जा भगवान रामचंद्र गुणगान करेंगे तेणु हनुमान आज कौन समस्त नहीं जाइए भगवान कुशलाधिपति रामचंद्र ये सब महाप्रभु से भाव महाप्रभु लीलें जो मैंने थे समस्त ब्रह्मांड उद्धार हो जाती ब्रह्मांड में चतुर्मुखी ब्रह्मा ब्रह्मांड रही ब्रह्मांड में जिते थे महाप्रभु समय समस्त उद्धार पाईगले ये खाली अयोध्यावासी उद्धार पाइले पूरा समग्र ब्रह्मांड को उद्धार करदे वसुदेव हाँ वसुदेव दत्त जन थे से प्रार्थना करते महाप्रभु प्रभु समस्त पाप मुझे रही वैकुंठ एक नर्क रही मैंने सब वैकुंठ पठे दिंतु महाप्रभु कही गोटे जार रही कोटी रही कामधेनु रही कोटी कामधेनु मालिक तार गोटे छागी जदि नष्ट तार कौन असुविधा अच्छी ये अनंत कोटी विश्व ब्रह्मांड रही गोटे ब्रह्मांड उद्धार हो गले कौन असुविधा अच्छी कहीं नहीं गले समस्त उद्धार करदे भगवत धाम चलीगले तेनाली महाप्रभु लीलार जो मैंने थे 534 वर्ष ते तुम लगे 534 करेक्शन कर 1486 1486 मसीह भगवान आसते तेनाली समय जिते थे पशुपक्षी कीट पतंग जहाँ सब थे सब उद्धार पाईगले भगवत धाम चलीगले ये भगवान कृपा भगवान मानने दया कृपा महावधान्य मो महावधान्याय कृष्ण प्रेम प्रदायते कृष्णाय कृष्ण चैत्र नाम ने गौर कृष्णम रूप गोस्वामी महाप्रभु को यही भाव स्तुति करेणु ये अयोध्या समस्त को से भगवत धाम को नहीं गले धाम को नहीं गले रामचंद्र अंतिम लीला होटा तेणु आमर भागवत नवम स्कंद 10 और 11 ये दुटी अध्याय भगवान रामचंद्र विषय वर्णना करें भगवान रामचंद्र आविर्भाव तिथि उपलक्षे करुणाग्रस्त हो जाइवर तथापि आमर रामचंद्र कथा कहले एवं हनुमान कथा बाकी भाव कहूँ तब हनुमान कहना तू कह तेणु कहवा कहानी मुझे जो दिन आरंभ कली आम संपूर्ण भागवत जो चलती से टर्म आसगला गोटे कौन तो कहती हैट्रिक हैट्रिक होगा गोटे भागवत टर्म चलती आसी पहुँचीगला बर्तमान सुंदर 19 अध्याय से आस हनुमान कथा आसूँ से दिन हनुमान आविर्भाव प्रति होगा यही भाव में गोटे हैट्रिक होगा तेणु 8 दिन काल आम हनुमान जी विषय कथा कहले हनुमान कृपा आम ये संभव है तेणु आज आम हनुमान कथा शेष होगा ये 19 अध्याय आउ हनुमान कथ कहो भारतवर्ष कथ आम जो भारतवर्ष रही से भारतवर्ष कथ आम कल कह आसंका कह हनुमान कृपा बहुत वर्ष होगा चिंता करते हनुमान विषय कह 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 कहकरी आमको सुजोग मिल ना यही भाव गोटे हैट्रिक होगा सब प्रकार समय आस पहुँचीगला सब सुजोग आस पहुँचीगला करुणा मध्य आस पहुँचीगला ता सत्वे आम सब हनुमान जी कथा कहले आम कथा गोटे विश्राम दवा जय श्री भागवतम की जय हनुमान महाराज की श्री श्री सीताराम हनुमान जी की श्रील प्रभुपाद महाराज की।
శ్రీల గురుదేవకి సమ్యక్ గౌరవ కృతకి యదా గోపమా.